ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ସଶସ୍ତ୍ର ସୀମାବଳ ଦେଶ ସୁରକ୍ଷାର ଏକ ଶକ୍ତ ଆଧାରସ୍ତମ୍ଭ, 62ତମ ପ୍ରତିଷ୍ଠା ଦିବସରେ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଅବ୍ୟବହୃତ ସରକାରୀ କ୍ୱାର୍ଟର୍ସଗୁଡ଼ିକୁ ବିକାଶମୂଳକ କାର୍ଯ୍ୟରେ ବ୍ୟବହାର କରିବେ ସରକାର। ନିରନ୍ତର ବିକାଶ ପାଇଁ ଏକତା, ସହଭାଗୀ ଭବିଷ୍ୟତ ପାଇଁ ସମ୍ପ୍ରଦାୟଗୁଡ଼ିକୁ ଏକତ୍ରିତ କରିବା ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସଂହତି ଦିବସ। ଏବଂ ରାଜ୍ୟରେ ଜାରି ରହିଛି ଶୀତଲହରୀ, ଘନ କୁହୁଡ଼ି ନେଇ 3ଟି ଜିଲ୍ଲାକୁ ସତର୍କ ସୂଚନା। ଦେଶର ସୀମା ସୁରକ୍ଷା ପାଇଁ ସର୍ବଦା ଜାଗ୍ରତ ରହୁଥିବା ସଶସ୍ତ୍ର ସୀମାବଳ ଆଜି ତା'ର 62ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଯବାନମାନଙ୍କ ସାହସ, ଶୌର୍ଯ୍ୟ ଓ ତ୍ୟାଗ ପାଇଁ ଦେଶବାସୀ ସୁରକ୍ଷିତ ଜୀବନଯାପନ କରୁଛନ୍ତି। ସେମାନଙ୍କ ଦୃଢ଼ ମନୋବଳ ତଥା କର୍ତ୍ତବ୍ୟ ପରାୟଣ ଜାତୀୟ ସୁରକ୍ଷାର ସ୍ତମ୍ଭ ଭାବେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଶସ୍ତ୍ର ସୀମାବଳର ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ସୁରକ୍ଷା କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସଶସ୍ତ୍ର ସୀମାବଳ ଦେଶ ସୁରକ୍ଷାର ଶକ୍ତ ଆଧାରସ୍ତମ୍ଭ। ଯବାନମାନେ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଅଭିଯାନ ଚଳାଇ ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିବା ସହ ସର୍ବଦା ଜାଗ୍ରତ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝି ଏହି ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ସୀମାକୁ ସୁରକ୍ଷା ଦେବା, ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଅଟଳ ପ୍ରତିବଦ୍ଧତା ସହ ଦେଶସେବା କରିବାରେ ସଶସ୍ତ ସୀମାବଳ ଯବାନଙ୍କ ସାହସ, ଶୃଙ୍ଖଳା ଏବଂ ସମର୍ପଣ ପ୍ରଶଂସନୀୟ। ଦେଶ ପ୍ରତି ନିଃସ୍ୱାର୍ଥପର ସେବା ପାଇଁ ସମସ୍ତ ସାହସୀ ଯବାନମାନଙ୍କୁ ଶ୍ରୀ ମାଝି କୃତଜ୍ଞତା ଜଣାଇଛନ୍ତି। ରାଜ୍ୟରେ ବ୍ୟବହାର ନ ହୋଇ ପଡ଼ିରହିଥିବା ସରକାରୀ କ୍ୱାର୍ଟର୍ସଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଇ ବିକାଶମୂଳକ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। କୋରାପୁଟ ଜିଲ୍ଲା ଜୟପୁରଠାରେ ରାଜସ୍ୱ ନିରୀକ୍ଷକଙ୍କ ସହ ବୈଠକ କରି ଶ୍ରୀ ପୂଜାରୀ କହିଛନ୍ତି, ଜମି ଜବରଦଖଲ ରୋକିବା କ୍ଷେତ୍ରରେ ତହସିଲଦାରମାନଙ୍କ ଅପେକ୍ଷା ରାଜସ୍ୱ ନିରୀକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସଚ୍ଚୋଟତାର ସହ କାର୍ଯ୍ୟ ପରିଚାଳନା କରି ରାଜ୍ୟର ବିକାଶରେ ଭାଗିଦାରୀ ହେବା ପାଇଁ ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସ୍ୱତନ୍ତ୍ର ମତ ବିନିମୟ କାର୍ଯ୍ୟକ୍ରମ 'ପରୀକ୍ଷା ପେ ଚର୍ଚ୍ଚା'ର ନବମ ସଂସ୍କରଣ ଆସନ୍ତା ଜାନୁଆରୀରେ ଅନୁଷ୍ଠିତ ହେବ। ଏନେଇ ଚଳିତ ମାସ ପହିଲାରୁ ପଞ୍ଜୀକରଣ ପ୍ରକ୍ରିୟା ପାଇଁ ମାଇ ଗଭ୍ ପୋର୍ଟାଲ୍ରେ ଜାରି ରହିଛି। ଆସନ୍ତା ମାସ 11 ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମରେ ଭାରତ ଏବଂ ବିଦେଶର ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନେ ପରୀକ୍ଷା ଚାପକୁ ହ୍ରାସ କରି ଏହାକୁ ଏକ ଉତ୍ସବ ଭାବେ ଗ୍ରହଣ କରିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହେବ। ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି ଅଭିଯାନ ଗ୍ରାମୀଣ ଭିଭି ଜିରାମଜୀ ବିଲ୍ 2025 ସଂସଦର ଅନୁମୋଦନ ଲାଭ କରିଛି। 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ଅଧୀନରେ ଏକ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରସ୍ତୁତ କରିବାରେ ଏହା ସହାୟକ ହେବ। ପୂର୍ବରୁ ରହିଥିବା 100 ଦିନର ନିଶ୍ଚିତ ନିଯୁକ୍ତି ବ୍ୟବସ୍ଥାକୁ ଏଥିରେ 125 ଦିନକୁ ବୃଦ୍ଧି କରାଯାଇଛି। ଏଥିରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ 60-40 ଅନୁପାତରେ ପାଣ୍ଠି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ସମାଜର ଅବହେଳିତ ବର୍ଗର ବିକାଶ ଲାଗି ସରକାର ଅବିରତ ପ୍ରଚେଷ୍ଟା ଜାରି ରଖିଛନ୍ତି। ଭିଭି ଜିରାମଜୀ ବିଲ୍ 2025 ଲାଗି ପର୍ଯ୍ୟାପ୍ତ ପାଣ୍ଠି 1,51,282 କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। ବିଲ୍କୁ ସ୍ୱାଗତ କରି ବରିଷ୍ଠ ସାମ୍ବାଦିକ ହରିହର ତ୍ରିପାଠୀ ପ୍ରତିକ୍ରିୟାରେ କହିଛନ୍ତି,
କେନ୍ଦ୍ର ସରକାର ବର୍ତ୍ତମାନ ଚାଲିଥିବା ମନରେଗା ଯୋଜନା ଅଛି, ସେ ମନରେଗା ଯୋଜନା ବଦଳରେ ଗୋଟିଏ ନୂଆ ଆଇନ ଆଣିବାକୁ ଯାଉଛନ୍ତି, ଯାହା ହେଉଛି ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ। ବିଲ୍ରେ ପୁରୁଣା ଜିନିଷ ସବୁ ରହିଛି, ପୁରୁଣା ଜିନିଷକୁ ନୂଆ ଢଙ୍ଗରେ ଆଣୁଛନ୍ତି। ଲୋକଙ୍କୁ ନିଜର ଆତ୍ମନିଯୁକ୍ତି ଦେବା, କାମ ଦେବା, ଲୋକଙ୍କୁ ସ୍ୱାବଲମ୍ବୀ କରିବା, 2047 ସରକାର ଯେଉଁ ବିକଶିତ ଭାରତର ଲକ୍ଷ୍ୟ ରଖିଛନ୍ତି ତାକୁ ପୂରଣ କରିବା ପାଇଁ ମନରେଗାର ପରିବର୍ତ୍ତନ ଆବଶ୍ୟକ ଥିଲା।
ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କର ଦକ୍ଷତାକୁ ଅଧିକ ବିକଶିତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ୟୁନିଟି 1 ପଡ଼ିଆରେ ଚାଲିଥିବା ସର୍ଗୀଫୁଲ ମହୋତ୍ସବ 2025ର ଆଜି ଉଦ୍ଯାପନୀ ଦିବସ। ଚଳିତ ବର୍ଷ 3 ଦିନ ଧରି ଚାଲିଥିବା ଏହି ଉତ୍ସବରେ ସମସ୍ତ ଜିଲ୍ଲାରୁ 1,160 ଜଣ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ମହୋତ୍ସବରେ ବିଜ୍ଞାନ ମେଳାର ମଧ୍ୟ ଆୟୋଜନ କରାଯାଇଛି। ଉଦ୍ଯାପନୀ ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବ। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ଅନ୍ତର୍ଗତ ଧୋବେଇ ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭୁବନେଶ୍ୱର ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ସୁରଭି ମହୋତ୍ସବରେ କୃତିତ୍ୱ ହାସଲ କରିଛନ୍ତି। ଦଳଗତ ନୃତ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶ୍ୱ ବିକାଶ ଲକ୍ଷ୍ୟ ପୂରଣ ପାଇଁ ଏକତା ଅପରିହାର୍ଯ୍ୟ। ଏକତାକୁ ଏକ ମୌଳିକ ବିଶ୍ୱ ମୂଲ୍ୟବୋଧ ଭାବେ ଗୁରୁତ୍ୱ ଦେଇ ଆଜି ଆନ୍ତର୍ଜାତିକ ସଂହତି ଦିବସ ପାଳନ କରାଯାଉଛି। ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକୁ ମିଳିତ ଭାବେ ସାମ୍ନା କରିବା ପାଇଁ 2025 ଜାତିସଂଘ ପକ୍ଷରୁ ଏହି ଦିବସ ପାଳନ ନେଇ ଘୋଷଣା କରାଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ନିରନ୍ତର ବିକାଶ ପାଇଁ ଏକତା, ଏକ ସହଭାଗୀ ଭବିଷ୍ୟତ ପାଇଁ ସମ୍ପ୍ରଦାୟଗୁଡ଼ିକୁ ଏକତ୍ରିତ କରିବା। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଓ ସମ୍ମିଳନୀ ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ନୂଆ ପନ୍ଥା ବାହାର କରିବାକୁ ଉତ୍ସାହିତ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ଆନ୍ତର୍ଜାତିକ ସଂହତି ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ଆମ ସଂସ୍କୃତିର ମୂଳମନ୍ତ୍ର ହେଉଛି ବସୁଧୈବ କୁଟୁମ୍ବକମ୍। ସଂହତି ଏବଂ ଭ୍ରାତୃତ୍ୱ ଭାବକୁ ପୁଞ୍ଜି କରି ସମସ୍ତେ ଏକଜୁଟ ହେବା ଓ ସାମୁହିକ ପ୍ରୟାସ ମାନବିକତା ମାଧ୍ୟମରେ ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ଦିଗରେ ଆଗେଇ ଆସିବା ପାଇଁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଭ୍ରୂଣର ଲିଙ୍ଗ ନିରୂପଣ ଭଳି ଦଣ୍ଡନୀୟ ଅପରାଧ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ପ୍ରୋହାହନ ରାଶି ପ୍ରଦାନ କରାଯିବ। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଅଣପଞ୍ଜିକୃତ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ର ଓ ଭ୍ରାମ୍ୟମାଣ ଅଲ୍ଟ୍ରାସାଉଣ୍ଡ ମେସିନ୍ ସମ୍ବନ୍ଧରେ ଠିକ୍ ସୂଚନା ପ୍ରଦାନ କରିବା କ୍ଷେତ୍ରରେ ବ୍ୟକ୍ତିଙ୍କୁ 25,000 ଟଙ୍କା ପ୍ରୋହାହନ ରାଶି 3 କିସ୍ତିରେ ପ୍ରଦାନ କରାଯିବ। ସୂଚନା ମିଳିବା ପରେ ଜିଲ୍ଲା ଅଧିକାରୀଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ନିରୀକ୍ଷଣ କମିଟି ଦ୍ୱାରା ତଦନ୍ତ କରାଯାଇ ସତ୍ୟ ପ୍ରମାଣିତ ହେଲେ ସୂଚନାଦାତାଙ୍କୁ ପ୍ରଥମ କିସ୍ତିରେ 10,000 ଟଙ୍କା ପ୍ରୋହାହନ ରାଶି ଦିଆଯିବ। ଦୋଷୀଙ୍କ ବିରୁଦ୍ଧରେ ଅଦାଲତରେ ମାମଲା ରୁଜୁ ହେଲେ ସୂଚନାଦାତାଙ୍କୁ ଦ୍ୱିତୀୟ କିସ୍ତିରେ 10,000 ଟଙ୍କା ଏବଂ ଦୋଷୀଙ୍କୁ ଦଣ୍ଡବିଧାନ କରାଗଲେ ସୂଚନାଦାତାଙ୍କୁ ଶେଷ ତଥା ତୃତୀୟ କିସ୍ତିରେ 5,000 ଟଙ୍କା ପ୍ରଦାନ କରାଯିବ। ଆଇନ ଅନୁଯାୟୀ ସୂଚନାଦାତାଙ୍କ ନାମ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଜିଲ୍ଲାସ୍ତରୀୟ ସୁଶାସନ ସପ୍ତାହ ସମ୍ପର୍କିତ ପ୍ରଶାସନ ଗାଁ କି ଓର ସମ୍ପର୍କିତ ଏକ କର୍ମଶାଳା ପାରଳାଖେମୁଣ୍ଡିସ୍ଥିତ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଆସନ୍ତା 25 ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତରୁ ଆରମ୍ଭ କରି ସହର ଯାଏଁ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକର ଶୁଣାଣି କରାଯିବ। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ପରିସରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମେଳାରେ ଯୋଗଦେଇ ସମନ୍ୱିତ କୃଷି ଓ ସରକାରୀ ଯୋଜନାର ସୁବିଧା ନେବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। କୋରାପୁଟର ପଣ୍ଡିଠାରେ ଚାଲିଥିବା ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ପର୍ବ 2025 ଆଜି ତୃତୀୟ ଦିବସ। ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଜନସାଧାରଣଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଗତକାଲି ଦ୍ୱିତୀୟ ସନ୍ଧ୍ୟାରେ ପଟାଙ୍ଗୀ ଓ ନନ୍ଦପୁରର ଢେମ୍ସା, ମାଲକାନଗିରିର ବଣ୍ଡା ନୃତ୍ୟ, ଗଞ୍ଜାମର ପଶୁମୁଖା ନୃତ୍ୟ, ମହାରାଷ୍ଟ୍ର ନାଗପୁରର ଲୱନୀ ନୃତ୍ୟ ଆଦି ପରିବେଷିତ ହୋଇଥିଲା। ଆଜି ମଧ୍ୟ ରାଜ୍ୟ ଓ ରାଜ୍ୟ ବାହାରର ସାଂସ୍କୃତିକ ଦଳଗୁଡ଼ିକ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ପରିବେଷଣ କରାଯିବ। ଭଦ୍ରକ ଶହୀଦ ସ୍କୃତି ଭବନ ଟାଉନ୍ହଲ୍ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆଶା ଗ୍ରାମ କଲ୍ୟାଣ ସମିତି ସମାବେଶ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଧୀର ରଞ୍ଜନ ନାୟକ ପ୍ରମୁଖ ସମାବେଶରେ ଯୋଗଦେଇ ଶିଶୁମାନଙ୍କ ଟିକାକରଣ, ପରିବାର ନିୟୋଜନ ଓ ବିଭିନ୍ନ ଶିଶୁରୋଗ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲାର 7 ବ୍ଲକରୁ ଶ୍ରେଷ୍ଠ ଆଶାକର୍ମୀ, ଗ୍ରାମ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବାଦୀ ଗ୍ରାମସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୁସୂଦନ ଦାସ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟ କାୟାକିଂ ଓ କାନୋଇଂ ଦଳ ପାଇଁ ଖେଳାଳି ଚୟନ ନିମନ୍ତେ ଆଗ୍ରହୀ ଖେଳାଳିମାନେ ଆଜି ସୁଦ୍ଧା ସେମାନଙ୍କ ନାମ ଦେଇପାରିବେ। ଆସନ୍ତା ସୋମବାର ଦିନ ଜଗତପୁର ଜଳକ୍ରୀଡ଼ା କେନ୍ଦ୍ରଠାରେ ଖେଳାଳି ଚୟନ କରାଯିବ। ଶିବିରରୁ ମନୋନୀତ ହେବାକୁ ଥିବା ଖେଳାଳିମାନଙ୍କୁ ଜଳକ୍ରୀଡ଼ା କେନ୍ଦ୍ରଠାରେ 21 ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ। ମନୋନୀତ ଖେଳାଳିମାନେ 36ତମ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ ବୋଲି ରାଜ୍ୟ ଜଳକ୍ରୀଡ଼ା ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ନବରଙ୍ଗପୁର ଲୋକସଭା କ୍ଷେତ୍ରସ୍ତରୀୟ ସାଂସଦ କ୍ରୀଡ଼ା ମହୋତ୍ସବ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆସନ୍ତା 25 ପର୍ଯ୍ୟନ୍ତ ନବରଙ୍ଗପୁର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ରୀଡ଼ା ମହୋତ୍ସବରେ ପ୍ରାୟ 1,700 ଜଣ ଖେଳାଳି ଅଂଶଗ୍ରହଣ କରିବେ। ଏଥିପାଇଁ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। 25 ଉଦ୍ଯାପନୀ ସମାରୋହରେ ନବରଙ୍ଗପୁର ସାଂସଦଙ୍କ ସମେତ ଲୋକସଭା କ୍ଷେତ୍ରର ସମସ୍ତ ବିଧାୟକ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ଜିଲ୍ଲାପାଳମାନେ ଯୋଗଦେବେ। ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତକାଲି ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା 5.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ରାଉରକେଲାଠାରେ ସର୍ବାଧିକ ଘନକୁହୁଡ଼ି ଦୃଶ୍ୟମାନ ହୋଇଥିଲା। ଆସନ୍ତା 24 ମଧ୍ୟରେ ଘନକୁହୁଡ଼ି ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସଶସ୍ତ ସୀମାବଳ ଦେଶ ସୁରକ୍ଷାର ଏକ ଶକ୍ତ ଆଧାରସ୍ତମ୍ଭ, 62ତମ ପ୍ରତିଷ୍ଠା ଦିବସରେ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଅବ୍ୟବହୃତ ସରକାରୀ କ୍ୱାର୍ଟର୍ସଗୁଡ଼ିକୁ ବିକାଶମୂଳକ କାର୍ଯ୍ୟରେ ବ୍ୟବହାର କରିବେ ସରକାର। ନିରନ୍ତର ବିକାଶ ପାଇଁ ଏକତା, ସହଭାଗୀ ଭବିଷ୍ୟତ ପାଇଁ ସମ୍ପ୍ରଦାୟଗୁଡ଼ିକୁ ଏକତ୍ରିତ କରିବା ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସଂହତି ଦିବସ ଏବଂ ରାଜ୍ୟରେ ଜାରି ରହିଛି ଶୀତ ଲହରୀ, ଘନ କୁହୁଡ଼ି ନେଇ 3 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।